ମୋବାଇଲରୁ ରିଙ୍ଗ କଲା ବିଜନ, ସେପଟେ ଝିଅଟି ରିସିଭ୍ କଲା ହ୍ୟାଲୋ। ଝିଅଟିର ଭଏସ୍ ଶୁଣି ଅଟକି ଗଲା। ସେପଟେ ଝିଅଟି କହୁଥାଏ ହ୍ୟାଲୋ ହ୍ୟାଲୋ। ବିଜନ ଫୋନ କାଟିଦେଲା। ମୁଁ ତ ଦିନେଶକୁ ଫୋନ କରିଥିଲି। ଝିଅଟି ରିସିଭ୍ କଲା ତାହେଲେ ଦିନେଶ କ'ଣ କିଛି ଭାବିବା ପୂର୍ବରୁ ଆଉଥରେ ସେହି ନମ୍ବରରେ କଲ୍ କଲା। ପୁଣି ସେ ଝିଅର ଭଏସ୍ ହ୍ୟାଲୋ କିଏ? ବିଜନ କହିଲା ମ୍ୟାଡ଼ାମ ଏଇଟା ଦିନେଶର ନମ୍ବର। ଝିଅଟି କହିଲା ନା ଏଇଟା କେଉଁ ଦିନେଶର ନୁହେଁ, ରଙ୍ଗ ନମ୍ବର। ହେଲେ ଆପଣ କିଏ କହୁଥିଲେ ମ୍ୟାଡ଼ାମ? ଝିଅଟି କହିଲା ମୋ ପରିଚୟରୁ ଆପଣଙ୍କୁ କ'ଣ ମିଳିବ? ଏତିକି କହି ଫୋନ କାଟିଦେଲା। ଜୀବନରେ ପ୍ରଥମ ଥର ଗୋଟେ ମିଠା ଆଉ ସୁନ୍ଦର ଭଏସ୍ ତା କାନରେ ବାଜିଲା। ଏତେ ସୁନ୍ଦର ଭଏସ୍ କେବେ ସେ ଶୁଣିନଥିଲା। ନମ୍ବରଟାକୁ ରଙ୍ଗ ନମ୍ବର ଲେଖି ମୋବାଇଲରେ ଫିଡିଂ କରି ରଖିଲା। ରାତି 12 ବାଜିଲାଣି। ତା ଷ୍ଟଡି ରୁମ୍ରେ ସେ ଏକା। ଆଗକୁ ଏକ୍ଜାମ୍, ସେଥିପାଇଁ ଲେଟ୍ ନାଇଟ୍ ସେ ପଢ଼ୁଛି। ଆଖିକୁ ବି ନିଦ ଆସିଲାଣି। ତଥାପି ଶୋଇବା ପୂର୍ବରୁ ଆଉଥରେ ସେଇ ରଙ୍ଗ ନମ୍ବରରେ କଲ୍ କଲା। ପୁଣି ସେପଟୁ ଆସିଲା ହ୍ୟାଲୋ। ବାରମ୍ବାର କହିବା ସତ୍ତ୍ୱେ ପୁଣି କାହିଁକି କଲ୍ କରୁଛନ୍ତି? ଆଚ୍ଛା ଆପଣଙ୍କୁ କ'ଣ ରାତିରେ ନିଦ ହୁଏନି? ଫୋନ୍ ରଖନ୍ତୁ। ଫୋନ୍ କାଟିଦେଲା ଝିଅଟି। ୱାଓ, ରାଗିଲେ ବି ଆହୁରି ମିଠା ତାର ଭଏସ୍। ଏତେ ମିଠା ଭଏସ୍ ଶୁଣିଲା ପରେ ନିଦବା କେମିତି ହବ? ସତରେ ଏତେ ମିଠା ଯାହାର ଭଏସ୍, ସେ ଦେଖିବାକୁ କେତେ ମିଠା ନ ହୋଇଥିବ। ଆଉ ଡିଷ୍ଟର୍ବ ନ କରି ଶୋଇପଡ଼ିବା ଭଲ। ରୁମ୍ର ଲାଇଟ୍ ଅଫ୍ କରି ଶୋଇପଡ଼ିଲା ବିଜନ। ଅଲାରାମ ଘଣ୍ଟିରେ ନିଦ ଭାଙ୍ଗିଗଲା ବିଜନର। ବେଡ୍ରୁ ଉଠି ମୋବାଇଲ ଦେଖିଲା, ହ୍ୱାଟ୍ସଆପ୍ର ମେସେଜ୍, ଗୁଡ୍ ମର୍ଣ୍ଣିଂ। ସେଇ ରଙ୍ଗ ନମ୍ବରରୁ ଆସିଛି। ଛାତିରେ ଛାତିଏ ଖୁସି ଖେଳିଗଲା ବିଜନର। କାଲି ରାତିରେ ବିରକ୍ତ ହେଉଥିବା ଝିଅଟା ମୁଁ ହ୍ୱାଟ୍ସଆପ୍ରେ ମେସେଜ୍ କରିଛି, ବୋଧହୁଏ ସେ ମୋତେ ମନେ ରଖିଛି ଆଉ ଜାଣିଶୁଣି ମୋ ନମ୍ବରକୁ ସେଭ୍ କରି ରଖିଛି। ଗାଧୁଆ ପାଧୁଆ ସାରି କଲେଜକୁ ବାହାରିଲା ବେଳକୁ ବିଜନର ମୋବାଇଲକୁ ମେସେଜ୍ ଆସିଲା, ହାଏ ହ୍ୱାଟ୍ ଆର୍ ୟୁ ଡୁଇଂ। ବିଜନ ଚାଟ୍ କରିବ କି ନାହିଁ ଚିନ୍ତା କଲା। ଜଣେ ଅନ୍ନୋନ୍ ଝିଅ ନିଜ ଆଡ଼ୁ ତା ସହ ଚାଟ୍ କରୁଛି, ଏବେ ଏବେ ତ ବେଳକାଳ ଭଲ ନାହିଁ, କାଳିଏ ଭଲ ଝିଅ ହୋଇନଥିବ, ନିଜେ ପୁଣି ସେ ଅସୁବିଧାରେ ପଡ଼ିଯିବ। ନା ଥାଉ, କଲେଜ କ୍ଲାସ୍ରେ ମନ ଲାଗୁନଥିଲା ବିଜନର। ଜୀବନରେ ପ୍ରେମ ତ କ'ଣ ସେ ଜାଣିନି କି କାହାରିକୁ ମନ ବି ଦେଇନି, ତଥାପି କାହିଁକି କେଜାଣି ଏ ଅଜଣା ଝିଅଟା ପାଖରେ ସେ ଅଟକି ଯାଉଛି, ଅଟକି ଯାଉଛି ତା ମିଠା ମିଠା କଥା ପାଖରେ। ଠିକ୍ ଅଛି, ସାହସ ବାନ୍ଧିଲା ମନରେ ବିଜନ, ଯାହା ବି ହେଉ ଫଟୋଟିଏ ନିଶ୍ଚୟ ମାଗିବ। ଚାଟ୍ କଲା, ହାଏ ଗୁଡ୍ ଆଫ୍ଟର୍ନୁନ୍, ପ୍ଲିଜ୍ ଗିଭ୍ ମି ୟୋର୍ ସମ୍ ପିକ୍। ସାଙ୍ଗେ ସାଙ୍ଗେ ଝିଅଟି 4-5 ଫଟୋ ସେଣ୍ଡ କଲା ବିଜନକୁ। ଆଖି ଝାଲାଚି ଗଲା ବିଜନର, ଏତେ ସୁନ୍ଦରୀ ଆଖି, ଯେମିତି ଉଠ ସେମିତି ଧାରୁଆ ନାକକୁ ପୁରିଲା ପୁରିଲା ଗାଲ। ମନରେ ସନ୍ଦେହ ବି ଆସୁଥାଏ, ଇଏ ଆଉ ଫେକ୍ ଫଟୋ ନୁହେଁ ତ? ଆଞ୍ଜେଲ ପ୍ରିୟା ଶେଷରେ ସୁକୁଟି ସାହୁ ହବନି ତ? ତଥାପି ମନରେ ଭାବୁଥିଲା ନା, ଇଏ ସତରେ ସେଇ ଝିଅ। ଫଟୋ ତକ ବାରମ୍ବାର ଦେଖିଲା ପରେ ମେସେଜ୍ କଲା ବିଜନ, ୟୁ ଆର୍ ସୋ କ୍ୟୁଟ୍। ଚାଟିଂରୁ କଥା ବଢ଼ିଯାଇ ପହଞ୍ଚିଗଲା ପ୍ରେମର ଦୁଆର ବନ୍ଧ ପାଖରେ। ହାତ ଧରି ନେଇ ଆସିବା ପାଇଁ ତା ମନର ମାନସିର, କେହି କାହାକୁ ଦେଖି ନ ପାରିଥିଲେ ବି ପରସ୍ପର ପରସ୍ପରର ହୃଦୟରେ ଘର କରିସାରିଥିଲେ। ଦୁହେଁ ଦୁହିଁଙ୍କ ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ସ୍ନେହରେ ବିଜନ ତାକୁ ଡାକୁଥିଲା ରଙ୍ଗ ନମ୍ବର, ହେଲେ ତାର ନାଁ ଥିଲା ମାନସୀ। ଅନେକ ଥର ବିଜନ ମାନସୀକୁ ନିରଳା ମୁହୂର୍ତ୍ତରେ ଦେଖା କରିବାକୁ କହିଛି, ହେଲେ ମାନସୀ କଥାକୁ ଏଡ଼େଇ ଯାଇ ବିଜନ ସେଇଦିନ ଆମେ ଦେଖା ହେବା ଯେଉଁଦିନ ଆମ ପ୍ରେମରେ ପୂର୍ଣ୍ଣତା ଆସିବ, ଆଉ ସେଦିନ ମୁଁ ତୁମକୁ ଗୋଟିଏ ସରପ୍ରାଇଜ୍ ଦେବି। ସେ ପର୍ଯ୍ୟନ୍ତ ଅପେକ୍ଷା କର। ବିଜନର ମନ କିନ୍ତୁ ଛଟପଟ ହେଉଥିଲା। ମାନସୀ ଭଳି ସୁନ୍ଦରୀ ପ୍ରେମିକାକୁ ଦେଖିବା ପାଇଁ ସେ ବ୍ୟାକୁଳ ହୋଇ ଉଠୁଥିଲା। ଏଇ ମୋବାଇଲର ଦୀପଦ କଥା କିମ୍ବା ହ୍ୱାଟ୍ସଆପ୍ର କେହି ଧାଡ଼ି ଚାଟିଂ ତା ମନ ବୁଝିନଥିଲା। ସେଦିନ ସନ୍ଡେ ଥାଏ। ବିଜନ ଡିସିସନ୍ ନେଲା, ଆଜି ଯେମିତି ହେଲେ ତା ରଙ୍ଗ ନମ୍ବରକୁ ସେ ଦେଖା କରିବ। ଭୁବନେଶ୍ୱରର ବସ୍ ଧରିଲା ସିଧା ଅନୁଗୁଳ। ଅନୁଗୁଳ ବସ୍ ଷ୍ଟାଣ୍ଡରେ ଓହ୍ଲାଇ ମାନସୀକୁ ଫୋନ୍ କଲା। ମାନସୀ ଫୋନ୍ ଉଠାଇ କହିଲା, ତମେ ବସ୍ ଷ୍ଟାଣ୍ଡ ପାଖରେ ଥାଅ, ମୁଁ ପହଞ୍ଚୁଛି। ଉତ୍କଣ୍ଠାର ଉଦ୍ବେଳନ ବିଜନର ମନବେଳାଭୂଇଙ୍କୁ ବାରମ୍ବାର ଛୁଇଁ ଯାଉଥିଲା। ମେଞ୍ଚାଏ କଥା ଓଠ ପାଖକୁ ଆସି ଅପେକ୍ଷା କରିଥିଲେ ମାନସୀକୁ। ସତେ ଯେମିତି ମାନସୀ ଆସିଲେ ଓଠ ଫାଙ୍କ ଦେଇ ସେମାନେ ବାହାରି ଆସିବେ। ଠିକ ଅଧଘଣ୍ଟାଏ ପରେ ଗୋଟେ କାର୍ ଆସି ଲାଗିଲା ବିଜନ ପାଖରେ। କାର୍ ଭିତରେ ବିଜନକୁ ଫୋନ୍ କଲା ମାନସୀ, ଆଉ ଓହ୍ଲାଇ ଆସିଲା କାର୍ ଭିତରୁ। ଆଖି ସାମ୍ନାରେ ସେଇ ଅପୂର୍ବ ସୁନ୍ଦରୀ ପ୍ରେମିକା ରଙ୍ଗ ନମ୍ବରକୁ ଦେଖି ଖୁସିରେ ଆତ୍ମହରା ହେଇଗଲା ବିଜନ। ଗୋରା ଗୋରା ଦେହ, ଗୋଲାପି ଓଠ, ଆଖିରେ କଳା ଚଷମା, ମୁଣ୍ଡର ଚୁଟି ଅଣ୍ଟା ଛୁଉଁଛି। ବିଜନ ମାନସୀ ପାଖକୁ ଧାଇଁ ଆସି କହିଲା, ହାଏ ଆଇ ଏମ୍ ବିଜନ। ହାତ ମିଳେଇଲା। ମାନସୀ କହିଲା, କେମିତି ଅଛନ୍ତି? କିଛି ସମୟର କଥାବାର୍ତ୍ତା ପରେ ମାନସୀ କହିଲା, ସେଦିନ କହିଥିଲି ତ ମୁଁ ଗୋଟେ ସରପ୍ରାଇଜ୍ ଦେବି ବୋଲି। ବିଜନ, ମୋ ସରପ୍ରାଇଜ୍ର କଥା ଶୁଣିଲା ପରେ ତମେ ବୋଧହୁଏ ମୋଠୁ ମୁହଁ ଫେରି ଚାଲିଯିବ। ବିଜନ କହିଲା, ସରପ୍ରାଇଜ୍ଟା କ'ଣ କୁହ ପ୍ଲିଜ୍। ମାନସୀ ଆଖିରୁ କଳା ଚଷମାଟା ଖୋଲିଦେଲା ଆଉ କହିଲା, ମୁଁ ଜଣେ ବ୍ଲାଇଣ୍ଡ, ମୋର ଦୁଇଟା ଯାକ ଆଖି ନଷ୍ଟ ହୋଇଯାଇଛି। ଇଏ ମୋ ସାଙ୍ଗ ରୀତିକା, ମୋତେ ସବୁକିଛିରେ ହେଲ୍ପ କରୁଛି। ତମେ ସିନା ମୋତେ ଦେଖିପାରୁଛ, ହେଲେ ମୁଁ ତମକୁ ଦେଖିପାରୁନି। ମୋ ସାଙ୍ଗ ମୋବାଇଲରୁ ତମ ଫଟୋ ଦେଖି କହେ, ତମେ କୁଆଡ଼େ ବହୁତ ସୁନ୍ଦର। ବିଜନ କହିଲା, କିନ୍ତୁ ତମଠୁ କମ। ମାନସୀ କହିଲା, ହେଲେ ମୋ ଭାଗ୍ୟର ନାହିଁ, ହେଲେ ମୋ ଭାଗ୍ୟର ନାହିଁ ତମକୁ ଦେଖିବା ପାଇଁ। ନିରବି କଲା ବିଜନ। ସତରେ ଯେଉଁ ଆଖି ଦୁଇଟା ଏତେ ସୁନ୍ଦର, ଯେଉଁ ଆଖିକୁ ଦେଖିଲେ ହଜାର ଜୀବନ ଜିଇଁ ଉଠେ, ସେ ଆଖିରେ ଆଜି ଜୀବନ ନାହିଁ। ସେ ଆଖି ଭିତରେ କେବଳ ଅନ୍ଧାର ଅଛି, ଅନ୍ଧାର ନାଇଁ ରଙ୍ଗ ନମ୍ବର। ଖାଲି ମୋତେ ନୁହଁ, ତମେ ତମ ଆଖିରେ ସାରା ଦୁନିଆକୁ ଦେଖିବ। ମୋର ଏ ଦୁଇଟା ଆଖି କ'ଣ ହବ? ଗୋଟିଏ ଆଖିରେ ତମେ ଦେଖିବ, ଆଉ ଗୋଟିଏ ଆଖିରେ ମୁଁ ଦେଖିବି। ଚାଲ, ଆଉ ଡେରି କର ନା। ସ୍ତବ୍ଧ ହୋଇଗଲା ପରିବେଶ। କାନ୍ଦି ପକାଇଲା ମାନସୀ, ବିଜନ ମୋ ପାଇଁ ଏତେ ବଡ଼ ତ୍ୟାଗ ତମର କରିବା ଦରକାର ନାହିଁ। ଏଇ ଅନ୍ଧାର ଭିତରେ ହିଁ ମୋତେ ରହିବାକୁ ଦିଅ, ରହିବାକୁ ଦିଅ ମୋତେ। ଆଉ ଅପେକ୍ଷା ନକରି ଡକ୍ଟରଙ୍କ ପାଖକୁ ମାନସୀକୁ ଧରି ଚାଲିଗଲା ବିଜନ।